ବିଗତ ବର୍ଷର ଘଟଣାବଳୀକୁ ହୁଏ ନାହିଁ କେବେ ଭୁଲି। ଏହି ସମୟରେ ନୂତନ ବର୍ଷ ଯେ ଧୀରେ ଧୀରେ ଆସେ ଚାଲି।
ଧ୍ୟାନ ଦେବେ ମୋର ଦର୍ଶକ ମଣ୍ଡଳୀ, ବିଗତ ବର୍ଷର ସମୟ ସୀମା ଯେତେବେଳେ ସରି ଆସୁଛି ସେତେବେଳେ କବି ଡାଇମଣ୍ଡ ରାଇଟର ଶରତ ବୁଡ଼େ କଣ ଲେଖିଲେ, ତାଙ୍କ ଲେଖାରୁ ମୁଁ ପଦୁଟିଏ କହୁଛି।
ଗୁରୁ ଯଦି ଏନ୍ତା କର୍ମା ବେଲେ ପାଟି ମାନେ ପଇସା କାଟିଦେବେ, କେନ୍ତା କର୍ମା, କିଛି ଏକ୍ସଟ୍ରା କରୁନ୍, ଇଟା ପରେ ନୂଆ ବରଷ କିଛି ଏକ୍ସଟ୍ରା ବନୁନ୍।
ଯଦି ସେହିପରି କହୁଛ ତାହେଲେ ଆଶିଷ ଆଉ ଲିପିକାକୁ ଟିକେ ଡାକିବା,
ତେବେ ଡକାଯାଉ ଗୁରୁ।